ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ତିଥିନୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେବାର ସହିତ ମକର ରାଶିନ ପ୍ରବେଶ କରସନ୍। ଓଡ଼ିଶାନ ଏ ଦିନକେ ମକର ସଂକ୍ରାନ୍ତି ହିସାବରେ ମନାଯାଉଥିବା ବେଳେ ପଞ୍ଜାବନ ଲୋହଡ଼ି ଆଉ ଦକ୍ଷିଣ ଭାରତନ ପୋଙ୍ଗଲ ପର୍ବ ପାଳନ କରାଯାଏସି। ଦେଶର ଭିନ୍ ଭିନ୍ ରାଜ୍ୟ ଭିନ୍ ଭିନ୍ ହିସାବରେ ଇତାକେ ପାଳନ କରାଯାଏସି। ଦେଶର ସବୁଆଡ଼େ ଆଜି ଲୋକେ ନଦୀ ବନ୍ଦମାନଙ୍କୁ ବୁଡ଼ ପକାଇକରି ମନ୍ଦିରମାନଙ୍କୁ ଯାଇକରି ଦେଇ ଦେବତାଙ୍କର ଦର୍ଶନ କରସନ୍। ପୁରୀ ଶ୍ରୀମନ୍ଦିର ଆଜି ଶ୍ରୀଜୀଉମାନଙ୍କୁ ମକର ଚୂଳ ଆଉ ମକର ଚୁରାସୀ ବେଶ କରାଯିବା ସହିତ ମହାପ୍ରଭୁଙ୍କୁ ମକର ଚାଉଳ ଭୋଗ ଲଗାଯିବା। ଖୁବ୍ ଜଲ୍ଦି କେନ୍ଦୁଝର ଜିଲ୍ଲାର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏନ୍ଏସ୍ଟିର ରାଜ୍ୟ ଶାଖା ଖୋଲାଯିବା। ଏତାର ଉନ୍ନତିକରଣ ଲାଗି ରାଜ୍ୟ ସରକାର ସବୁ ଖର୍ଚ୍ଚା ଉଠାବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। କେନ୍ଦୁଝର ଜିଲ୍ଲା ଅଡିଟୋରିୟମ୍ର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଆଉ ସ୍ପିରିଚା ଅନୁଷ୍ଠାନ ତରଫ ହୋଇଥିବା ଅଭିନୟ କର୍ମଶାଳା ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସଂସ୍କୃତି ସମାଜର ଆତ୍ମା ଆଉ ନାଟକ ଆମର ଚିନ୍ତାଧାରାକେ ପ୍ରଦର୍ଶନ କରବାର ଗୋଟିଏ ବର୍କସ୍ ମାଧ୍ୟମ ଆଏ ବୋଲି କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରୀ ହେଉଥିବା ଆଉ ତିଆରି ଚାଲିଥିବା ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପମାନଙ୍କ ସ୍ଥିତି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ତରଫ ରାଜ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପମାନଙ୍କ ସ୍ଥିତି ବାବଦ ତଥ୍ୟ ଉପସ୍ଥାପନ କରାଯାଇଥିଲା। ପ୍ରକଳ୍ପ ଜରିଏ କିଛି ଇଲାକାନ ଜଳ ଯୋଗାଣକେ ନେଇକରି ସମସ୍ୟାର ସମାଧାନ ଲୋକଙ୍କୁ ତୁର୍ତ୍ତି ପିଇବାର ପାଇଁ ଯୋଗାଇ ଦେବାର ତିଆରି ଚାଲିଥିବା ପ୍ରକଳ୍ପମାନଙ୍କର ତୁର୍ତ୍ତି ସାରବାର ଲାଗି ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। 1843 ଜାନୁଆରୀ 13 ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଜନ୍ମ ହୋଇଥିବା ଫକୀରମୋହନ ସେନାପତି ଏକାସାଙ୍ଗେ ଜଣେ ଗାଳ୍ପିକ ଲେଖକ ଆଉ ସମାଜ ସଂସ୍କାରକ ଥିଲେ। ଫକୀରମୋହନ ଜୟନ୍ତୀ ଅବସରରେ ଆଜି ସକାଳବେଳା ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ଛକ୍ନ ଥିବା ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଫୁଲମାଲା ଚଢ଼ାଯିବା। ଉପରବେଳା ଭୁବନେଶ୍ୱର ଜୟଦେବ ଭବନର କବିତା ପାଠୋତ୍ସବ ଆଉ ସାଧାରଣ ସଭାର ଆୟୋଜନ କରାଯାଇଛି। 2022-23-24 ବର୍ଷର ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ଲାଗି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ଦରଖାସ୍ତ ଆହ୍ୱାନ କରାଯାଇଛି। ଆବେଦନକାରୀ ବ୍ୟକ୍ତିବିଶେଷ ଆଉ ଅନୁଷ୍ଠାନମାନେ ଦରକାରୀ ପ୍ରମାଣପତ୍ର ସହିତ ଆବେଦନ ଫର୍ମ ଭରିକରି ଏବା 27 ତାରିଖ ତକ ବିଭାଗର କାର୍ଯ୍ୟାଳୟ ଦାଖଲ କରିପାରିବେ। ଏହି ସମ୍ମାନ ଫି ବଛର ଜଣେ ବ୍ୟକ୍ତି କି ଅନୁଷ୍ଠାନକେ ଦିଆଯାଏସି। ନୂଆପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗ ତରଫ ସହରର ପୁଲିସ ପଡ଼ିଆନ ପାଣି ପଞ୍ଚାୟତ ପକ୍ଷ 2026 ପାଲିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡଲି ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପାଣି ପଞ୍ଚାୟତର ମହତ୍ତ୍ୱ, ପାନୀର ସୁପରିଚାଳନା ଆଉ ସୁବିନିଯୋଗ ବାବଦେ ବୁଝାଇଥିଲେ। ବରଗଡ଼ ଜିଲ୍ଲାର ଜଳସମ୍ପଦ ବିଭାଗ ତରଫ ଜଳସେଚନ ବିଭାଜନ ସମ୍ମିଳନୀ କକ୍ଷନ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଏ ଅବସରରେ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପାଣି ପଞ୍ଚାୟତ ବାବଦେ ବୁଝାଇଥିଲେ। ରାଜ୍ୟ ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନାଟି ଗଲାକାଲି ଝାରସୁଗୁଡ଼ା ଜିଲ୍ଲାର 3 ଅନାଥ ଛୁଆଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ଭୁବନେଶ୍ୱର, ପଶ୍ଚିମବଙ୍ଗ ଆଉ କେରଳର 3 ଦମ୍ପତି ଛୁଆକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାର ଗଲାକାଲି ପହିଲା କରି ଶ୍ରୀଅନ୍ନ ଅଭିଯାନଟି ମଡ଼ିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଲୈକେରା ବ୍ଲକ ଭାତଲଏଡ଼ା ପଞ୍ଚାୟତ କେନ୍ଦୁଡିହି ଗାଁ ମଡ଼ିଆ ମଣ୍ଡିକେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉଦ୍ଘାଟନ କରିଛନ୍। କେନ୍ଦ୍ର ସରକାରଙ୍କ ପ୍ରଗତି ବ୍ୟବସ୍ଥା ଜରିଏ ଦେଶର 85 ଲକ୍ଷ କୋଟିରୁ ଅଧିକା ଟଙ୍କାର ଉନ୍ନୟନ ପ୍ରକଳ୍ପମାନଙ୍କର ତୁର୍ତ୍ତି କାର୍ଯ୍ୟାନ୍ୱୟନ ହୋଇପାରିଛି। ପ୍ରଗତି ଅଧୀନଥି ପ୍ରଧାନମନ୍ତ୍ରୀ 382 ପ୍ରମୁଖ ଜାତୀୟ ପ୍ରକଳ୍ପର ସିଧାସଳଖ ତଦାରଖ କରିଛନ୍। ଉନ୍ନୟନ ପ୍ରକଳ୍ପମାନଙ୍କୁ ନେଇକରି ଦେଖାଯାଉଥିବା 3,187 ସମସ୍ୟା ଭିତରୁ 2,958 ସମାଧାନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ତାଲମେଲ ରଖିକରି ପ୍ରକଳ୍ପମାନଙ୍କର କାମ ତୁର୍ତ୍ତି କରାଯାଇପାରୁଛି। ରାଜ୍ୟ କ୍ରୀଡ଼ା ବିଭାଗ, ରଗ୍ବି ଇଣ୍ଡିଆ ଆଉ ରାଜ୍ୟ ରଗ୍ବି ସଂଘ ତରଫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଇବା 16-21 ତାରିଖ ତକ 10 ସବ୍ ଜୁନିୟର ଜାତୀୟ ରଗ୍ବି ସେଭେନ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରାଯିବା। ଏଥି 24 ରାଜ୍ୟନୁ 550 ଅତକା 15 କମ୍ ବୟସର ଖେଳାଳି ସାମିଲ ହେବେ। ସହରୀ ଇଲାକାର ଜମି ରେକର୍ଡ଼ମାନଙ୍କୁ ଅତକା ସଠିକ୍, ଅତ୍ୟାଧୁନିକ ଆଉ ସମନ୍ୱିତ କରିବାର ଲାଗି ତିଆରି ହୋଇଥିବା ନକ୍ସା କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଗଲାକାଲି ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ପାଣିପାଗ, ରାଜ୍ୟ ଫେରଘାଏ ଶୀତର ପ୍ରଭାବ ବଢ଼ିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 3-4 ଦିନ ତକ ପାଗ ଏନ୍ତା ରହିବା। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର, କଟକ ଆର୍ ଖୋର୍ଦ୍ଧାନ ଜବରସିଦ୍ ଆଉ ସୁନ୍ଦରଗଡ଼ ସହିତ 5 ଜିଲ୍ଲାର ବହଳିଆ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।